ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ହଜାର ହଜାର ବଛର ଧରିକିରି ଆଦିବାସୀଙ୍କର ଗର୍ବ ଭାରତୀୟ ଚେତନାର ପ୍ରମୁଖ ଅଙ୍ଗ ହୋଇଆସିଛି, କହିଲେ ପ୍ରଧାନମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ନ 6 ବହୁମୁଖୀ କେନ୍ଦ୍ରର କଲେ ଉଦ୍ଘାଟନ। ଭଗବାନ ବିର୍ସା ମୁଣ୍ଡାଙ୍କର ବିପ୍ଳବ ସ୍ୱାଧୀନତା ସଂଗ୍ରାମ ଇତିହାସଟି ଗୋଟିଏ ଖାସ୍ ଫରଦ ଯୋଡ଼ିଥିଲା, କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ 4,433 ନୂଆ ନର୍ସିଂ ଅଧିକାରୀ ପଦ ସୃଷ୍ଟି କଲେ ସରକାର। ଆଉର୍ ହୀରାକୁଦ ସହିତ ରାଜ୍ୟର 6 ଜାଗାନ ଆଇଷ୍ଠାନୁମୂଲ ହେଲା ଇକୋ ରିଟ୍ରିଟ୍। ଏଥର ପୂରା ଖବର। ହଜାର ହଜାର ବଛର ଧରିକିରି ଆଦିବାସୀଙ୍କର ଗର୍ବ ଭାରତୀୟ ଚେତନାର ଗୋଟିଏ ପ୍ରମୁଖ ଅଙ୍ଗ ହୋଇଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗୁଜରାତର ନର୍ମଦା ଜିଲ୍ଲା ଦେଦିଆପଦାନ ଭଗବାନ ବିର୍ସା ମୁଣ୍ଡାଙ୍କର 150 ବଛର ଜୟନ୍ତୀ ସମାରୋହ ଧରତୀ ଆବା ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମଟି ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ଇଟା କହିଛନ୍।
ଭଗବାନ ବିର୍ସା ମୁଣ୍ଡା କି ଜୟନ୍ତୀ କୋ ଜନଜାତୀୟ ଗୌରବ ଦିବସ କେ ରୂପେ ମନାନେ କି ଶୁରୁଆତ କି ଥି। ଜନଜାତୀୟ ଗୌରବ हजारों वर्षों से हमारे भारत की चेतना का अभिन्न हिस्सा रहा है। जब जब देश के सम्मान, स्वाभिमान और स्वराज की बात आई तो हमारा आदिवासी समाज सबसे आगे खड़ा हुआ।
ଇ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନଜାତିମାନଙ୍କର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ବାଗି ଭିନ୍ ଭିନ୍ କ୍ଷେତ୍ରର ବିକାଶ ଲାଗି 9,700 କୋଟି ଟଙ୍କାର ବହୁଟେ ପ୍ରକଳ୍ପର ଲୋକାର୍ପଣ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଇତାର ସହିତ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ୍ନ 6 ବହୁମୁଖୀ କେନ୍ଦ୍ରକେ ପ୍ରଧାନମନ୍ତ୍ରୀ ଆଭାସୀ ଜରି ଉଦ୍ଘାଟନ କରିଛନ୍। ସେନ୍ତା ପ୍ରଧାନମନ୍ତ୍ରୀ ପିଏମ୍ ଜନ୍ମନ୍ ଆଉ ଅଲଗା ଯୋଜନାଥି ଲକ୍ଷେ ପରିବାରକେ ପକ୍କା ଘର ବାଣ୍ଟବାର ସହିତ ବହୁଟେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଆଉ ଆଶ୍ରମ ବିଦ୍ୟାଳୟର ବିଲ୍ ଉଦ୍ଘାଟନ କରିଛନ୍। ଭଗବାନ ବିର୍ସା ମୁଣ୍ଡାଙ୍କର 150 ଜୟନ୍ତୀକୁ ଆଜି ସାରା ଦେଶ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଭଗବାନ ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସଟି ଛନେ ଅସାଧାରଣ ଆଉ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମଟି ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇକରି ତାଙ୍କର ମାଟିର ପ୍ରତିଭାବାନ ଆଉ ପରିଶ୍ରମୀ ଲୋକେ ଆଜି ରାଜ୍ୟ ସହିତ ସାରା ଦେଶର ଗୌରବ ବଢ଼େଇଛନ୍ ବୋଲି କହିଛନ୍। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣେଇକରି ବିଦେଶୀ ଶାସନ ବିରୋଧୀ ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଆଉ ବଳିଦାନ ସମକୁ ପ୍ରେରଣା ଦେଇଆସୁଛି ବୋଲି ସାମାଜିକ ଗଣମାଧ୍ୟମ ବାର୍ତ୍ତାଟି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରରେ ଥିବା ବିର୍ସା ମୁଣ୍ଡାଙ୍କର ପ୍ରତିମୂର୍ତ୍ତିଟି ଆଜି ସକାଳ ବେଳା ଫୁଲମାଲା ଅର୍ପଣ କରିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନଜାତି ସମାଜର ବିକାଶ ସ୍ୱାଭିମାନ ଲାଗି ସରକାର ସବୁବେଳେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇକରି କହିଛନ୍, ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆଦିବାସୀ ଜନଜାତିଙ୍କର ଜଲ, ଜଙ୍ଗଲ ଆଉ ଜମି ସୁରକ୍ଷା ଲାଗି ସବୁବେଳେ ତହକ ସାଜବେ ବୋଲି କହିଛନ୍। ବ୍ରିଟିଶ ଶାସନ ବିରୋଧୀ ଭଗବାନ ବିର୍ସା ମୁଣ୍ଡାଙ୍କର ବିପ୍ଳବ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସଟି ଗୋଟିଏ ଖାସ୍ ଫରଜ ଯୋଡ଼ିଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଉରକେଲାନ ହୋଇଥିବା ଶହୀଦ ବିର୍ସା ମୁଣ୍ଡା ରାଜ୍ୟସ୍ତରୀୟ ଜୟନ୍ତୀ ଆଉ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ 1,345 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ 609 କୋଟି ଟଙ୍କାର ବହୁଟେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଆଜି ରାଉରକେଲା ହନୁମାନ ବାଟିକା ଛକ୍ନୁ ପାୱାର ହାଉସ୍ ଛକ୍କେ ଭଗବାନ ବିର୍ସା ମୁଣ୍ଡାଙ୍କ ନାଁଟି ମୁଖ୍ୟମନ୍ତ୍ରୀ ନାମିତ କରିଛନ୍। ଦେବଗଡ଼ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କର ଉପସ୍ଥିତିଥି ସହରନ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯାଇଥିଲା। ତାର ଉତ୍ତରୁ ଦେବଗଡ଼ ମହାବିଦ୍ୟାଳୟ ହୋଇଥିବା ଜନଜାତୀୟ ଗୌରବ ଦିବସ ସମାରୋହଟି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ନ ଆଦିବାସୀ ଉନ୍ନୟନ ସଂସ୍ଥା ତରଫୁ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କର ଗୌରବ ଗାଥାର ସ୍ମୃତିଚାରଣ କରିଥିଲେ। ସମ୍ବଲପୁରନ ରାଜସ୍ୱ ଆୟୁକ୍ତମାନଙ୍କର ଦୁଇଦିନିଆ ସମ୍ମିଳନୀ ଆଉ କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି। କର୍ମଶାଳାଠି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚ ସିଂ ଥିଲେ। ଏ ଅବସରରେ ଅଧିଗ୍ରହଣ, ପୁନର୍ବାସ ଥଇଥାନ, ଜମି ପଞ୍ଜିକରଣ, ରାଜସ୍ୱ, ଜଙ୍ଗଲ ଜମି ଅଧିକାର ଆଇନ ବାବଦ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଛି। ସ୍ୱଚ୍ଛତାର ସହିତ କାମ କରିକି ଲୋକଙ୍କୁ ଭଲ ବ୍ୟବହାର ଦେଖାବାରକେ ଏ ଅବସରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ମନ୍ତ୍ରୀ କହିଛନ୍।
ଯେତେ ତଳରୁ ଉପର ପର୍ଯ୍ୟନ୍ତ ରାଜସ୍ୱ ଅଧିକାରୀ ମାନେ ଅଛନ୍ତି ସେମାନଙ୍କର ପ୍ରାଦେଶିକ ସମ୍ମିଳନୀ ସରିଲା ପରେ ଦୁଇଦିନିଆ ଏବେ ଆମେ ଆରଡିସି ଜୋନ୍ ଲେଭେଲର ସମ୍ମିଳନୀ ମାନେ କରୁଛୁ। ଏଥିରେ ଯେଉଁ ଯେଉଁ ଆଇନର ଆମେ ସଂଶୋଧନ କରୁଛୁ ଏବେ ସର୍ଭେ ସେଟେଲମେଣ୍ଟ ଆକ୍ଟ ହେଉ ତାକୁ ମଧ୍ୟ ସଂଶୋଧନ କରିକରି ସେଟେଲମେଣ୍ଟ ଅପରେସନ ଆରମ୍ଭ ହେବା ପୂର୍ବରୁ ଯେଉଁ ଦସ୍ତାବେଜ ସବୁ କିଣା ବିକାର ପ୍ରସ୍ତୁତ ହୋଇଥିଲା ତାକୁ ଫୁଲ ଭଟକା ଥିଲା ଏବଂ ରାଜସ୍ୱ ରେକର୍ଡ ପରିବର୍ତ୍ତନ ପାଇଁ ବୋର୍ଡ ଅଫ୍ ରେଭିନ୍ୟୁ କଟକ ପର୍ଯ୍ୟନ୍ତ ଜବ କରୁଥିଲା ବର୍ଷ ବର୍ଷ ଚାଲିଥିଲା। ଏବେ ସେ କ୍ଷମତା ଆମେ ତହସିଲଦାରଙ୍କୁ ଦେଇଦେଲୁ। ତହସିଲ ସୀମା ଭିତରେ ଯେଉଁ ସମସ୍ୟା ସବୁ ଭଳିଆ ଅଛି ତାର ସମାଧାନ ସେମାନେ କରିଦେବେ ଆଉ ଦୂରକୁ ଯିବାକୁ ପଡିବ ନାହିଁ।
କର୍ମଶାଳାଟି ସମ୍ବଲପୁର ଆରଡିସି ଅଧୀନରେ ଥିବା 12 ଜିଲ୍ଲାରୁ 9 ଜିଲ୍ଲାପାଳ ସବୁ ଅତିରିକ୍ତ ଜିଲ୍ଲାପାଳ ଆର୍ ତହସିଲଦାରମାନେ ସାମିଲ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକେ ଅତ୍କା ସରଳ ଶୃଙ୍ଖଳିତ ଆଉ ଲୋକାଭିମୁଖୀ କରବାର୍ ଲାଗି 4,433 ନୂଆ ନର୍ସିଂ ଅଧିକାରୀ ପଦ ସୃଷ୍ଟି କରିଛନ୍। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କର ଅନୁମୋଦନ ଓଡ଼ିଶା ନର୍ସିଂ କେଡରର ଇ ପଦମାନଙ୍କୁ ସୃଷ୍ଟି କରାଯାଇଛି। ଏହି ଅଧିକାରୀମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାମ କରିବେ। ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକେ ଆଇବା ଦିନେ ଆହୁରି ବରକସ କରବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ରାଜ୍ୟର 6 ଜାଗାନ ଆଇସ୍ଥାନୁ ଇକୋ ରିଟ୍ରିଟ୍ ମୂଲ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ଜରିଏ ହୀରାକୁଦ ଭିତରକନିକା ସୋନପୁର ପୁଟସିଲ ଦାରିଙ୍ଗବାଡ଼ି ସାତକୋଶିଆନ ଇତାର ଉଦ୍ଘାଟନ କରିଛନ୍। ଶାନ୍ତ ପ୍ରାକୃତିକ ଆଉ ସ୍ଥାନୀୟ ଇଲାକାର ଖାଇବାର ଦରବର ମଜା ନେବାର ଲାଗି ପର୍ଯ୍ୟଟକମାନଙ୍କୁ ଏ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍। ସମ୍ବଲପୁର ବଲବସପୁରନ ଇକୋ ରିଟ୍ରିଟ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଆଘର ବିଧାୟକ ନାଉରୀ ନାୟକଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ବଛର ଇକୋ ରିଟ୍ରିଟ୍ଟି 25 କଟେଜ କରାଯାଇଛି ଆଉ ଦାମ ବିଲ୍ କମ୍ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ କହିଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ହୋଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2025 ପରୀକ୍ଷା ଫଲ ଆଜି ବାହାରିଛି। ଏଥର 75,403 ଜନ ପରୀକ୍ଷା ଦେଇଥିଲା ବେଲ୍କେ 48,153 ଜନ ପାସ୍ କରିଛନ୍। ପରୀକ୍ଷାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ ବିଏସ୍ଇ ଓଡ଼ିଶା .ac.in ପରୀକ୍ଷା ଫଲ ପାଇପାରିବେ। ପାସ୍ କରିଥିବା ପରୀକ୍ଷାର୍ଥୀମାନେ ଆଜିଠାନୁ ଆଇବା ବଛର ଜାନୁଆରୀ 15 ତାରିଖ ତକ୍ ଅନ୍ଲାଇନ୍ ଜରିଏ ଫିସ୍ ଦେଇକରି ଡିଜିଟାଲ ପ୍ରମାଣପତ୍ର ଡାଉନ୍ଲୋଡ଼ କରିପାରିବେ। ରାଜ୍ୟର ସବୁ ବନ୍ଦରନ ତଟରକ୍ଷୀ ବାହିନୀକେ ମୁତୟନ କରାଯିବା ବୋଲି ତଟରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ଇକବାଲ ସିଂ ଚୌହାନ ସୂଚନା ଦେଇଛନ୍। ଶ୍ରୀ ଚୌହାନ କହିଛନ୍, ରାଜ୍ୟର ପାରାଦୀପନ ବାହିନୀର ଜାହାଜ ସଂଖ୍ୟା ବଢ଼ାଯିବା, ଗୋପାଳପୁର ବନ୍ଦର ନଭିଲ ସୁରକ୍ଷା ବାହିନୀର ଜାହାଜ ମୁତୟନ କରାଯିବା, ଗୋପାଳପୁର ଆଉ ଧାମରା ବନ୍ଦରନ ଜେଟି ଆଉ କୋଷ୍ଟଗାର୍ଡ ଶାଖା ଖୋଲାଯିବା, ସେନ୍ତା ଧାମରା ବନ୍ଦରନ ଡ୍ରୋନ୍ ୟୁନିଟ୍ ଖୋଲାଯିବା। ଏ ବାବଦେ ତଟରକ୍ଷୀ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ସିଂ କହିଛନ୍। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଜିତ୍ବାର ଉତ୍ରୁ ବିଜେପି ପ୍ରାର୍ଥୀ ଜୟ ଢୋଲେକିଆ ଆଜ୍ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟକେ ପହଞ୍ଚିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିକରି ଶ୍ରୀ ଢୋଲେକିଆ ନୂଆପଡ଼ାର ବିକାଶର ସାରଥୀ ହେବେ ବୋଲି କହିଛନ୍। ନିର୍ବାଚନ ଜିତ୍ବାରୁ ଶ୍ରୀ ଢୋଲେକିଆ ରାଜ୍ୟ ସଭାପତି ଆଉ ଦଳର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍। ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ବଛର ଅବସରରେ ଆଇବା 18 ତାରିଖ ଦିନ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଗୋଟିଏ ଏକତା ପଦଯାତ୍ରା ହେବା। ପଦଯାତ୍ରାକେ ନେଇକରି ଆଜି ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଛି। ବୈଠକର ସୂଚନା ଅନୁସାରେ 18 ତାରିଖ ସକାଳର 7 ଏକତା ପଦଯାତ୍ରା ସହରର ଭୈରବୀ ମନ୍ଦିରରୁ ବାହାରିକରି ମହାନଦୀ ବ୍ରିଜ୍ ଛକ ତକ୍ ଯିବା। ବୌଦ୍ଧ ଜିଲ୍ଲା ଆର୍ଥିକ ସେବା ଆଉ ସଞ୍ଚୟ ବିଭାଗ ତରଫରୁ ସାପୋଚ ଗାନ ଡାକମେଳା ଆଉ ଆର୍ଥିକ ସ୍ୱାକ୍ଷରତା ଶିବିର ହୋଇଯାଇଛି। ଶିବିରଟି ଅତିଥିମାନେ ପୋଷ୍ଟ ପେମେଣ୍ଟ ଜରିଏ ଦିଆଯାଉଥିବା ଭିନ୍ ଭିନ୍ ସେବା ବାବଦେ ବୁଝାଇଥିଲେ। ତାର ସହିତ ସାଇବର ଠକେଇକେ ନେଇକରି ଲୋକଙ୍କୁ ସଚେତନ କରାଇଥିଲେ। ପାଣିପାଗ ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାରୁ ଭିନ୍ ଭିନ୍ ଜାଗାନ ରାତିର ତାପମାତ୍ରା 3-4 ଡିଗ୍ରୀ ତକ୍ କମିଛି। ଆଇବା 2 ତକ୍ ପାଗ ଏନ୍ତା ରହିବା। ତାର ଉତ୍ତରୁ 2-3 ଡିଗ୍ରୀ ତକ୍ ତାପମାତ୍ରା ବଢ଼ବାର ସହିତ ଶୀତ ସାମାନ୍ୟ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା ସୁନ୍ଦରଗଡ଼ ଆଉ କନ୍ଧମାଳନ ଜବର ଥଣ୍ଡା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହଜାର ହଜାର ବଛର ଧରିକରି ଆଦିବାସୀଙ୍କ ଗର୍ବ ଭାରତୀୟ ଚେତନାର ପ୍ରମୁଖ ଅଙ୍ଗ ହୋଇଆସିଛି କହିଲେ ପ୍ରଧାନମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ନ 6 ବହୁମୁଖୀ କେନ୍ଦ୍ର କଲେ ଉଦ୍ଘାଟନ। ଭଗବାନ ବିର୍ସା ମୁଣ୍ଡାଙ୍କ ବିପ୍ଳବ ସ୍ୱାଧୀନତା ସଂଗ୍ରାମ ଇତିହାସଟି ଗୋଟିଏ ଖାସ୍ ପରତ ଯୋଡ଼ିଥିଲା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ 4,433 ନୂଆ ନର୍ସିଂ ଅଧିକାରୀ ପଦ ସୃଷ୍ଟି କଲେ ସରକାର। ଆଉ ହୀରାକୁଦ ସହିତ ରାଜ୍ୟର 6 ଜାଗାନ ଆଇଷ୍ଠାନ ମୂଲ ହେଲା ଇକୋ ରିଟ୍ରିଟ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।